ଗୀତ ଟିକେ ମାତୁ ଗାଇବୁ କିନ୍ତୁ ଗୋଟେ ସର୍ପ ଲାଗିବ କ'ଣ ନା ଗୋଟେ ବି କାର ଲଗେଇବୁ ନାହିଁ ଆକାର ହର୍ଷିକାର ହର୍ଷକାର ଏକାର କିଛି ନାହିଁ ଖାଲି ଅକ୍ଷର ଗୁଡାକୁ ଗାଇବୁ ଅସନ ମର କର ପଟଲ ଘର କର ଚର ସେ ଗାଉଛି ଅସଗ ପଚାସ୍ତର ମନା କରୁଛି ଗୀତ ପିଲା ଖଟା ଖାଇବନି କଫ କଫ ଲାଗିକି ଭୟସ ନଷ୍ଟ ହେଇଯିବ କାହିଁକି ଏମିତି ଛାନିଆ ହଉଛ ତମେ ସେ ଟାଇମ ଆସିଲେ ତମକୁ ଆପେ ଚାଚିକି ଦେବେ ଖଟା ଖା ଖଟା ଖା ବୋଲି କହିବେ ଦେଖିବା ଏଇ ଗୀତ ଟିକେ ମା ଗାଇବୁ ଖାଲି ହର୍ଷିକାର ଇସିରି ମିରି କିରି ପିଟିଲି ଗିରି ପିରି ଚିରି ମିରି ସିରି କିରି ପିରି ସେ ଗାଉ ଗୋଟେ କାମ କଲେ ବାପା ଓଇକାର ପକେଇକି ଗାଇବି ଓଇ ସୈନିକ ସେ କହିଲା ନା ସାର୍ ହବନି ସାର୍ ଆକାର ଇକାର ଉକାର ହେଇଛି ଏମିତି କରିଦେଲେ ଓଇ ସାର୍ ସବୁବେଳେ ଓଇ ପାଟି ପକା ହେଇଯିବ ହବନି ହବନି କ'ଣ ଭାଇ ଚଣ୍ଡା ପିପୁଡ଼ି କରି ରହୁଛି କହିଲେ ହବନି ଯା ବା ସିଏ ଗାଉଛି ଓଇ ସଇ ଗଇ ପାନ ଖାଇକି ସାରା ପେଟି ମାଙ୍କଡ ପଛ ଭଳିଆ ମୁଁ କରିବି ତ ଗୀତ ନା ତ ଗାଁରେ କେହି ଗାଇଥିଲେ ହର୍ଷୁକାରେ ପକେଇବୁ ସବୁ ହର୍ଷୁକାର ଉଷୁନୁ ମୁରୁ ଗୁରୁ ପୁଟୁଲୁ ଗୁରୁ ପୁରୁ ଚୁରୁ ମୁଡ଼ୁ ସୁରୁ ଉଷୁକୁ
ଆଦିତ୍ୟ।